ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରରେ ଆପଣଙ୍କୁ ସ୍ୱାଗତ। ଶୀତ ଉଦ୍ୟୋଗ ପାଇଁ ପ୍ରସ୍ତାବ, ଓଡ଼ିଶା ଖଣି ନିଗମ ଓଏମ୍ସି ସହ ମିଶି ଯୌଥ ଉଦ୍ୟୋଗ ପ୍ରତିଷ୍ଠା କରିବା ପାଇଁ ପୋସ୍କୋକୁ ଓଡ଼ିଶା ସରକାର ପ୍ରସ୍ତାବ ଦେଇପାରନ୍ତି। ଆଜି ପଶ୍ଚିମ ଓଡ଼ିଶା ବନ୍ଦ, ସ୍ୱତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବିରେ ବିଗତ ବର୍ଷ ଗୁଡ଼ିକ ଭଳି ଆଜି 26 ଅଗଷ୍ଟରେ କୋଶଳ ମହାବନ୍ଦ ଡାକରା ଦିଆଯାଇଛି। ଓଡ଼ିଶାର ସମସ୍ତ 10ଟି ଜିଲ୍ଲା ସମେତ ଅନୁଗୁଳ ଜିଲ୍ଲାର 8 ମଲ୍ଲିକ ଉପଖଣ୍ଡ ବି ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ରଖାଯିବ। କୃଷି ବୀମା ଆବେଦନ ଅବଧି ବୃଦ୍ଧି ପାଇଁ ଦାବି, ସାଂସଦ ବୈଜୟନ୍ତ ପଣ୍ଡା ରାଜ୍ୟ ଚାଷୀମାନଙ୍କ ପାଇଁ କୃଷି ବୀମା ଆବେଦନ ଅବଧି ବୃଦ୍ଧି କରିବାକୁ କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂହଙ୍କୁ ଅନୁରୋଧ କରିଛନ୍ତି। ସ୍ମାର୍ଟଫୋନ ବିକ୍ରିରୁ ମିଳୁନି ଟିକସ, ଓଡ଼ିଶା ହରାଉଛି ମାସକୁ 60 କୋଟି। ଅଧିକାଂଶ ସ୍ମାର୍ଟଫୋନ ଅନଲାଇନରେ ବିକ୍ରି ହେଉଥିବା ବେଳେ କେତେକ ଅସାଧୁ ଉପାୟରେ ମଧ୍ୟ ବିକ୍ରି ହେଉଥିବା ଜଣାପଡ଼ିଛି। ଘଣ୍ଟାଏ ବର୍ଷାରେ ଅଣନିଶ୍ୱାସୀ, ରାଜଧାନୀରେ କୃତ୍ରିମ ବନ୍ୟା, ବାଳକର ମୃତ୍ୟୁ ନେଇ ଉତ୍ତେଜନା, ପ୍ରତିଶ୍ରୁତି ପରେ ରାସ୍ତାରୋ ଖଟିଲା। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ସକାଳର ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ତେବେ 3 ଅଙ୍କ ଟିପି ନିଜର ମତ ନିଶ୍ଚିନ୍ତ ରଖନ୍ତୁ। ଧନ୍ୟବାଦ।